आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବା ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ। ବେଙ୍ଗାଲୁରୁଠାରେ 22,800 କୋଟି ଟଙ୍କା ମୂଲ୍ୟର ମେଟ୍ରୋ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ସାଂସଦମାନଙ୍କ ନିମନ୍ତେ ଆସନ୍ତାକାଲି 184 ନବନିର୍ମିତ ବହୁତଳ ପ୍ରାସାଦ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ରାଜସ୍ଥାନରେ 30 ଲକ୍ଷରୁ ଉର୍ଦ୍ଧ୍ୱ କୃଷକଙ୍କୁ ଆସନ୍ତାକାଲି ଶସ୍ୟ ବୀମା ପ୍ରଦାନ କରିବେ କୃଷିମନ୍ତ୍ରୀ। ପରିବେଶ କୈନ୍ଦ୍ରିକ ସଂରକ୍ଷଣ ଢାଞ୍ଚା ତ୍ୱରାନ୍ୱିତ ଲକ୍ଷ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ସିଂହ ଦିବସ। ଏବଂ ଜାପାନର କିରିସୀମା ପାର୍ବତ୍ୟାଞ୍ଚଳରେ ଆଗ୍ନେୟଗିରିରୁ ଲାଭା ଉଦ୍ଗୀରଣ, ସତର୍କ ସୂଚନା ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କ ସହଯୋଗରେ 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବା ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି। ବେଙ୍ଗାଲୁରୁଠାରେ ନମୋ ମେଟ୍ରୋ ଟ୍ରେନ୍ର ତୃତୀୟ ପର୍ଯ୍ୟାୟ ଉଦ୍ଘାଟନ କରି ସେ କହିଛନ୍ତି ତାଙ୍କ ସରକାର ଭାରତକୁ ସଂସ୍କାର, ଦକ୍ଷତା ଏବଂ ରୂପାନ୍ତରୀକରଣ ଜରିଆରେ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ସେ କହିଛନ୍ତି ଭାରତର ଅର୍ଥନୀତି ସମ୍ପ୍ରତି ପଞ୍ଚମ ବୃହତ୍ତମ ଏବଂ ଦ୍ରୁତତମ ଅର୍ଥନୀତିରେ ପହଞ୍ଚିଛି। ସେହିପରି ମେଟ୍ରୋ ରେଳ ବ୍ୟବସ୍ଥା 5ଟି ସହରରୁ ଏବେ 24ଟି ସହର ପର୍ଯ୍ୟନ୍ତ ବ୍ୟାପିଛି। ମେଟ୍ରୋ ନେଟୱର୍କ ବ୍ୟବସ୍ଥା ଦିଗରେ ଏହା ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ବେଙ୍ଗାଲୁରୁଠାରେ 22,800 କୋଟି ଟଙ୍କା ମୂଲ୍ୟର ମେଟ୍ରୋ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ବେଙ୍ଗାଲୁରୁଠାରେ ଆଜି ଶ୍ରୀ ମୋଦି ବେଙ୍ଗାଲୁରୁ ବେଲାଗାଭି ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ସେ ମଧ୍ୟ ଅମୃତସର କଟ୍ରା ଏବଂ ନାଗପୁର ପୁଣେ ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍ ସେବାକୁ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ଗୁଡ଼ିକରେ ଯାତ୍ରୀମାନଙ୍କୁ ଆରାମଦାୟକ ସେବା ଯୋଗାଇଦେବା ଲକ୍ଷ୍ୟରେ ବିଶ୍ୱସ୍ତରୀୟ ସମସ୍ତ ସୁବିଧା କରାଯାଇଛି। ବେଙ୍ଗାଲୁରୁ ବେଲାଗାଭି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଯୋଗୁଁ ଉତ୍ତର କର୍ଣ୍ଣାଟକ ଏବଂ ରାଜ୍ୟ ରାଜଧାନୀ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇପାରିବ।
ଦେଶକେ ଅଲଗ ଅଲଗ ହିସ୍ସୋଁ କେ ଲିଏ 3 ନୟୀ ବନ୍ଦେ ଭାରତ ଟ୍ରେନୋକୁ ହରି ଝଣ୍ଡି ବି ଦିଖାଇ ଗଈ। ବେଙ୍ଗାଲୁରୁ ସେ ବେଳଗାଭି କେ ବିଚ୍ ବନ୍ଦେ ଭାରତ କି ସେବା ଶୁରୁ ହୁଇ ହେ। ଇସେ ବେଳଗାଭି କେ ବ୍ୟାପାର ଓ ଟୁରିଜମ୍ କୁ ବଢ଼ାବା ମିଲେଗା। ଇସକେ ଅଲାବା ନାଗପୁର ସେ ପୁଣେ ଓର ଶ୍ରୀ ମାତା ବୈଷ୍ଣୋ ଦେବୀ କଟ୍ରା ସେ ଅମୃତସର କେ ବିଚ୍ ବି ବନ୍ଦେ ଭାରତ ଏକ୍ସପ୍ରେସ୍ ଶୁରୁ ହୁଇ ହେ। ଇସେ ଲାଖୋ ଶ୍ରଦ୍ଧାଳୁଙ୍କୁ ଲାଭ ହୋଗା, ପର୍ଯ୍ୟଟନ କୁ ବଢ଼ାବା ମିଲେଗା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନାଗପୁର ପୁଣେ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ଅନ୍ୟ 2ଟି ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ନାଗପୁର କେନ୍ଦ୍ରୀୟ ରେଳ ଷ୍ଟେସନ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଯୋଗ ଦେଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ଫଡ଼ନାବିସ୍ କହିଛନ୍ତି ବିଦର୍ଭରୁ ପୁଣେକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ଏବଂ ଘରୋଇ ଯାନବାହନରେ ଯାତ୍ରା ଖର୍ଚ୍ଚ ଅଧିକ ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ନୂତନ ଟ୍ରେନ୍ ଚଳାଚଳ ନିମନ୍ତେ ପଦକ୍ଷେପ ନିଆଯାଇଛି। ଟ୍ରେନ୍ରେ ଯାତ୍ରା ଦ୍ୱାରା ଯାତ୍ରା ସମୟକୁ ମଧ୍ୟ ସଙ୍କୁଚିତ କରାଯାଇପାରିବ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ନାଗପୁର ପୁଣେ ଟ୍ରେନ୍ ଚଳାଚଳ ଆରମ୍ଭ ନିମନ୍ତେ ରେଳମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଏ ଦିଗରେ ସକାରାତ୍ମକ ପଦକ୍ଷେପ ନିଆଯିବା ଦ୍ୱାରା ଏହି ଟ୍ରେନ୍ ଚଳାଚଳ ସମ୍ଭବପର ହୋଇପାରିଛି ବୋଲି ଶ୍ରୀ ଫଡ଼ନାବିସ୍ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀର ବାବା ଖରକ୍ ସିଂ ମାର୍ଗଠାରେ ସାଂସଦମାନଙ୍କ ନିମନ୍ତେ 184 ନବନିର୍ମିତ Type 7 ବହୁତଳ ପ୍ରାସାଦର ଉଦ୍ଘାଟନ କରିବେ। ଏହି ଆବାସିକ ପରିସରରେ ପ୍ରଧାନମନ୍ତ୍ରୀ ଅପରେସନ୍ ସିନ୍ଦୁର ସ୍ମାରକୀ ସ୍ୱରୂପ ଚାରାରୋପଣ କରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ସମବେତ ଜନତା ଏବଂ ଶ୍ରମଜୀବୀମାନଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି 5,000 ବର୍ଗଫୁଟ ପରିମିତ ଅଞ୍ଚଳରେ ଉଭୟ ଆବାସିକ ଏବଂ କାର୍ଯ୍ୟାଳୟ ରହିବ। ଏହିସବୁ ଭବନଗୁଡ଼ିକ ଭୂକମ୍ପ ନିରୋଧୀ ଏବଂ ଆଧୁନିକ ଡିଜାଇନ୍ରେ ନିର୍ମିତ ହୋଇଛି। ଆବାସଗୁଡ଼ିକରେ ସାଂସଦମାନଙ୍କ ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାର ବନ୍ଦୋବସ୍ତ କରାଯାଇଛି। ସାଂସଦମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ଗୃହର ଅଭାବ ପରିଲକ୍ଷିତ ହୋଇଥିବା କାରଣରୁ ଏହି ପ୍ରକଳ୍ପ ନିର୍ମାଣର ଆବଶ୍ୟକତା ଦେଖାଦେଇଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀର। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଆସନ୍ତାକାଲି ରାଜସ୍ଥାନର ଝୁନ୍ଝୁନ୍ଠାରେ 30 ଲକ୍ଷରୁ ଉର୍ଦ୍ଧ୍ୱ କୃଷକଙ୍କୁ 3,200 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଶସ୍ୟ ବୀମା ପ୍ରଦାନ କରିବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଏହି ଅର୍ଥ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ମାଧ୍ୟମରେ କୃଷକମାନଙ୍କ ବ୍ୟାଙ୍କ ଜମାଖାତାକୁ ପ୍ରେରଣ କରାଯିବ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର କୃଷକମାନେ ମଧ୍ୟ 1156 କୋଟି ଟଙ୍କା, ରାଜସ୍ଥାନର କୃଷକ 1121 କୋଟି ଟଙ୍କା, ଛତିଶଗଡ଼ର କୃଷକ 150 କୋଟି ଟଙ୍କା ଏବଂ ଅନ୍ୟ ରାଜ୍ୟର କୃଷକମାନେ 773 କୋଟି ଟଙ୍କା ପାଇବେ। କାର୍ଯ୍ୟକ୍ରମରେ ଝୁନ୍ଝୁନ୍, ଶିକାର, ଜୟପୁର, କୋଟପୁଟି, ବେହେରର ଏବଂ ଅନ୍ୟ ଜିଲ୍ଲାଗୁଡ଼ିକର କୃଷକମାନେ ଯୋଗଦେବେ। ଆଭାସୀ ମାଧ୍ୟମରେ ମଧ୍ୟ ଦେଶର ବିଭିନ୍ନ ଭାଗର କୃଷକମାନେ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ବିଶ୍ୱର ବିଭିନ୍ନ ସ୍ଥାନରେ ଆଜି ବିଶ୍ୱ ସିଂହ ଦିବସ ପାଳିତ ହେଉଛି। ଏହି ଅବସରରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ପରିବେଶଗତ ପଦକ୍ଷେପ ଦିଗରେ ଭାରତର ବିଶ୍ୱ ନେତୃତ୍ୱ ଉପରେ ଆଜି ଗୁରୁତ୍ୱାରୋପ କରିଛନ୍ତି। ଗୁଜରାଟର ଦେବଭୂମି ଦ୍ୱାରକାଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ସିଂହ ଦିବସ ପାଳନ ଉତ୍ସବରେ ଯୋଗଦେଇ ଶ୍ରୀ ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସିଂହ ସଂରକ୍ଷଣ ନେଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଭାରତରେ ପରିବେଶ କେନ୍ଦ୍ରିକ ସଂରକ୍ଷଣ ଢାଞ୍ଚାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ସିଂହ, ବାଘ ଓ ଚିତା ପ୍ରକଳ୍ପ ହାତକୁ ନିଆଯାଇଛି। ଶ୍ରୀ ଯାଦବ କହିଛନ୍ତି, ସିଂହମାନଙ୍କ ଆବାସସ୍ଥଳ ଭାବରେ ଗୁଜରାଟର ବର୍ଦା ଅଞ୍ଚଳ ଦ୍ୱିତୀୟ ସ୍ଥାନରେ ରହିଛି।
ବିଶ୍ୱ ଲାୟନ୍ ଡେ କେ ଅବସର ପର ଜୋ ସିଂହୋ କା ଏକ ନୟା ପ୍ରାକୃତିକ ପରିସର କେ ଲିଏ ବିଭିନ୍ନ ପରିୟୋଜନା କା ଉଦ୍ଘାଟନ ହୋ ରହା ହେ। ମୁଖ୍ୟମନ୍ତ୍ରୀ ଜୀ ନେ 180 କରୋଡ ରୁପେ କି ଯୋଜନା କୁ ଲୋକାର୍ପିତ କିଆ ହେ। ଆଜ ବଡେ ଗର୍ବ କେ ସାଥ ହମ ୟେ କହତେ ହେ कि दुनिया भर में अगर एशियाई लायन कहीं पर है तो उनका घर और उनका बसेरा गुजरात में गीर के अंदर है।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ 180 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେ କହିଛନ୍ତି, ଗୁଜରାଟର ସିଂହ ଦେଶର ଗର୍ବ ଓ ଗୌରବର ପ୍ରତୀକ। 2025 ମସିହା ସିଂହ ଗଣନା ଅନୁଯାୟୀ ଗୁଜରାଟରେ 891 ସିଂହ ରହିଥିବା ରେକର୍ଡ କରାଯାଇଛି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ସଣ୍ଡେଜ୍ ଅନ୍ ସାଇକେଲ୍ ପଦକ୍ଷେପ ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ଅଭିଯାନକୁ ତ୍ୱରାନ୍ୱିତ କରିଛି। ନୂଆଦିଲ୍ଲୀଠାରେ ଆଜି ସଣ୍ଡେଜ୍ ଅନ୍ ସାଇକେଲ୍ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଏପର୍ଯ୍ୟନ୍ତ ଦେଶବ୍ୟାପୀ ପଞ୍ଚାୟତସ୍ତରୀୟ ପ୍ରତିନିଧି 50,000 ଅଧିକ ଗ୍ରାମରେ ଫିଟ୍ ଇଣ୍ଡିଆ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି। ଗାଁଗୁଡ଼ିକ ମଧ୍ୟରେ ସହାବସ୍ଥାନ ବୃଦ୍ଧି କରିବାରେ ମଧ୍ୟ ଏହି ଅଭିଯାନ ବିଶେଷ ସହାୟକ ହୋଇପାରିଛି ବୋଲି ସେ କହିଛନ୍ତି। ଜାପାନରେ ଆଜି ସକାଳେ କିରିସୀମା ପାର୍ବତ୍ୟାଞ୍ଚଳ ଅନ୍ତର୍ଗତ ସିନ୍ମୟଡାକ୍ ଆଗ୍ନେୟଗିରିରୁ ଉଦ୍ଗୀରଣ ହୋଇଛି। ସେଠାରୁ ନିର୍ଗତ ପାଉଁଶ ମିଶ୍ରିତ ଲାଭା 3 କିଲୋମିଟରରୁ ଉର୍ଦ୍ଧ୍ୱ ଅଞ୍ଚଳ ବ୍ୟାପି ଯାଇଛି। ଜାପାନର ପାଣିପାଗ ସଂସ୍ଥା ପକ୍ଷରୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି। ମିୟାଜାକିର କୋବାୟାସି ଏବଂ ତାକାହାରୁ ଆଗ୍ନେୟଗିରିରୁ ମଧ୍ୟ ଉଦ୍ଗୀରଣ ହେବା ସହ କାଗୋସୀମାର କିରିସୀମା ଆଗ୍ନେୟଗିରିରୁ ଲାଭା ନିର୍ଗତ ହେବାର ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ସେହିପରି ଉତ୍ତର ପୂର୍ବ ଭାଗରେ ପ୍ରାୟ 14 କିଲୋମିଟର ଅଞ୍ଚଳରେ ରହିଥିବା ଛୋଟ ଛୋଟ ଆଗ୍ନେୟଗିରିରୁ ମଧ୍ୟ ଉଦ୍ଗୀରଣ ହେବାର ଆଶଙ୍କା ରହିଛି। ସେହି ଅଞ୍ଚଳ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କୁ ସତର୍କ ରହିବା ଲାଗି ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ପରାମର୍ଶ ଦିଆଯାଇଛି। ଜାମ୍ମୁ କାଶ୍ମୀରର କାଶ୍ମୀର ଅଞ୍ଚଳରେ ଗତ ସପ୍ତାହରୁ ଆରମ୍ଭ ହୋଇଥିବା ଆଜାଦି କା ଅମୃତ ମହୋତ୍ସବ ଏବଂ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସୁରୁଖୁରୁରେ ଚାଲିଛି। ଜାତୀୟ ଅଭିଯାନରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିବିଶେଷ ଦେଶାତ୍ମବୋଧକ ଏବଂ ଭାତୃଭାବନା ଜାଗ୍ରତ ଦିଗରେ କାର୍ଯ୍ୟକ୍ରମମାନ ପ୍ରଦର୍ଶନ କରୁଛନ୍ତି। ଯୁବସେବା ଓ କ୍ରୀଡ଼ା, ଶିକ୍ଷା, ଜଳଶକ୍ତି, ପୋଷଣ ଆଦି ବିଭିନ୍ନ ସଂଗଠନ ପକ୍ଷରୁ ତ୍ରିରଙ୍ଗା ର୍ୟାଲିର ଆୟୋଜନ କରାଯାଇଛି। ଜାମ୍ମୁ କାଶ୍ମୀର ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ର୍ୟାଲି କରାଯାଉଛି। ପ୍ଲାଷ୍ଟିକ୍ ପ୍ରଦୂଷଣକୁ ରୋକିବା ନିମନ୍ତେ ଜେନେଭାଠାରେ ବିଶ୍ୱ ଚୁକ୍ତି ଗଠନ ଲାଗି 184 ରାଷ୍ଟ୍ର ସମ୍ମିଳିତ ହୋଇଛନ୍ତି। ପ୍ଲାଷ୍ଟିକ୍ ପ୍ରଦୂଷଣ ଉପରେ ଏକ ଆନ୍ତର୍ଜାତୀୟ ଆଇନଗତ ବାଧ୍ୟତାମୂଳକ ବ୍ୟବସ୍ଥା ବିକଶିତ କରିବା ପାଇଁ ଜେନେଭାଠାରେ ଆନ୍ତଃ ସରକାରୀ ଆଲୋଚନା କମିଟିର ପଞ୍ଚମ ଅଧିବେଶନ ଚାଲିଛି। ପ୍ରଶାନ୍ତ ମହାସାଗରୀୟ କ୍ଷୁଦ୍ରଦ୍ୱୀପ ବିକାଶଶୀଳ ରାଜ୍ୟର ଏକ ଶକ୍ତିଶାଳୀ ପ୍ରତିନିଧି ମଣ୍ଡଳୀ ମଧ୍ୟ ଏହି କମିଟିରେ ସାମିଲ ହେବା ପାଇଁ କାର୍ଯ୍ୟ କରୁଛି। ଭାରତର 20 ବର୍ଷରୁ କମ୍ ମହିଳା ଫୁଟବଲ ଦଳ ଏଏଫ୍ସି ମହିଳା ଏସିଆ କପ୍ 2026ରେ ନିଜର ସ୍ଥାନ ଅକ୍ତିଆର କରିଛି। ୟାଙ୍ଗୁନ୍ଠାରେ ଚାଲିଥିବା ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ମ୍ୟାମାରକୁ 1-0 ଗୋଲ୍ରେ ପରାସ୍ତ କରି ବିଜୟ ହାସଲ କରିଛି। 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବା ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ। ବେଙ୍ଗାଲୁରୁଠାରେ 22,800 କୋଟି ଟଙ୍କା ମୂଲ୍ୟର ମେଟ୍ରୋ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ସାଂସଦମାନଙ୍କ ନିମନ୍ତେ ଆସନ୍ତାକାଲି 184 ନବନିର୍ମିତ ବହୁତଳ ପ୍ରାସାଦ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ରାଜସ୍ଥାନରେ 30 ଲକ୍ଷରୁ ଉର୍ଦ୍ଧ୍ୱ କୃଷକଙ୍କୁ ଆସନ୍ତାକାଲି ଶସ୍ୟ ବୀମା ପ୍ରଦାନ କରିବେ କୃଷିମନ୍ତ୍ରୀ। ପରିବେଶ କୈନ୍ଦ୍ରିକ ସଂରକ୍ଷଣ ଢାଞ୍ଚା ତ୍ୱରାନ୍ୱିତ ଲକ୍ଷ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ସିଂହ ଦିବସ ଏବଂ ଜାପାନର କିରିସୀମା ପାର୍ବତ୍ୟାଞ୍ଚଳର ଆଗ୍ନେୟଗିରିରୁ ଲାଭା ଉଦ୍ଗୀରଣ ସତର୍କ ସୂଚନା ଜାରି। ସମ୍ବାଦ ଶେଷ ହେଲା।